ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିଧାନସଭାନ ବିଶୃଙ୍ଖଳିତ ଆଚରଣ ଲାଗି 12 ଜଣ କଂଗ୍ରେସ ସଦସ୍ୟ 7 ଦିନ ଲାଗି ନିଲମ୍ବିତ। ଜଷ୍ଟିସ୍ ହରିଶ ଟଣ୍ଡନ ଆଇବାକାଇଲ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନେବେ ଶପଥ। ଆତ୍ମବିଶ୍ୱାସ ସହିତ ଲୋକଙ୍କର ସେବା କରିବାର ଲାଗି ରାଜ୍ୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ରାଜ୍ୟପାଳଙ୍କର ପରାମର୍ଶ। ଆଉ ଇ ହପ୍ତାର ଶେଷ ତକ ରାଜ୍ୟର ଭିନ୍ ଭିନ୍ ଠାନେ ତାପମାତ୍ରା 2-6 ଡିଗ୍ରୀ ତକ ବଢ଼ିପାରେ ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏଥର ପୂରା ଖବର। ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନର 2 ଖେପର 12 ଦିନେ ବିରୋଧୀ ସଦସ୍ୟମାନଙ୍କର କିଲ୍ଲା ଗଗାନୁ ସଖାଲବେଲା ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିଶୃଙ୍ଖଳିତ ଆଚରଣ ଲାଗି ବାଚସ୍ପତି ସୁରମା ପାଢ଼ୀ ବିରୋଧୀ କଂଗ୍ରେସ ଦଳର 12 ସଦସ୍ୟଙ୍କୁ 7 କାର୍ଯ୍ୟଦିବସ ଲାଗି ବିଧାନସଭାନୁ ନିଲମ୍ବନ ଘୋଷଣା କରିଛନ୍। ଗଲା କିଛିଦିନ ହେଲା କଂଗ୍ରେସ ବିଧାୟକମାନଙ୍କର କିଲ୍ଲା ଗଗା ଲାଗି ବାର ବାର ବିଧାନସଭା ଗୃହ କାର୍ଯ୍ୟ ପ୍ରଭାବିତ ହେଉଥିଲା। ଇତାକେ ନଜର ଥି ରଖିକରି ବାଚସ୍ପତି ଇ ନିଲମ୍ବନ ଆଦେଶ ଦେଇଛନ୍। ଆଜି ସଖାଲବେଲା ଗୃହକାର୍ଯ୍ୟ ମୂଲ ହେଉନୁସାର ବିରୋଧୀ ବିଜେଡି ସଦସ୍ୟମାନେ ଅନୁସୂଚିତ ଜାତି ଜନଜାତି ଆଉ ପଛୁଆ ବର୍ଗରକୁ ଶିକ୍ଷା ଆଉ ନିଯୁକ୍ତି କ୍ଷେତ୍ର ଥି ସଂରକ୍ଷଣ ଆଉ ଜାତିଭିତ୍ତିକ ଜନଗଣନା ଦାବି କରିଥିଲା ବେଲକେ କଂଗ୍ରେସ ସଦସ୍ୟମାନେ ମହିଳା ସୁରକ୍ଷା ପ୍ରସଙ୍ଗକେ ନେଇକରି ହୋହାଲ୍ଲା କରିଥିଲେ। ଗୃହକାର୍ଯ୍ୟକେ ସ୍ୱାଭାବିକ କରିବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ହେଲେ ବୈଠକ ଥି କିଛି ନିଷ୍କର୍ଷ ବାହାରି ନାଇପାରିଥିଲା। ଫେରଘାଏ ଗୃହକାର୍ଯ୍ୟ ମୂଲ ହେଲା ଉତ୍ରୁ ବିରୋଧୀ ସଦସ୍ୟମାନେ ବାର ବାର କିର୍ଲାଗଗା କରବାନୁ ବାଚସ୍ପତି ଉପରବେଲା 4 ତକ ଗୃହକେ ମୁଲତବୀ ରଖିଥିଲେ। ଉପରବେଲା ଗୃହକାର୍ଯ୍ୟ ମୂଲ ହେଉନୁସାର ସମାନ ସ୍ଥିତି ଲାଗି ରହିଥିଲା। ରାଇଜେ ଇହାଦେ 4,549 ରକ୍ତଚନ୍ଦନ ଗଛ ଅଛେ ଆଉ ଏପ୍ରିଲ 9 ତାରିଖ ରାଜ୍ୟର ରକ୍ତଚନ୍ଦନ କାର୍ଡ଼ର ବିଶ୍ୱସ୍ତରୀୟ ଇ ନିଲାମ କରାଯିବା ବୋଲି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ବିଧାନସଭାନ ବିଧାୟକ ଅରୁଣ ସାହୁଙ୍କର ଇ ବାବଦ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, ରାଇଜେ ଇହାଦେ ମହଜୁଦ ଥିବା ରକ୍ତଚନ୍ଦନ ଗଛ ଭିତରୁ 2,071 ପ୍ରାକୃତିକ ଭାବେ ଲାଗିଥିଲା ବେଲକେ 2,468 ଗଛ ଯୋଗାଯାଇଥିଲା। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଅନୁମୋଦନ ଉତ୍ରୁ ବନ ଉନ୍ନୟନ ନିଗମ 809 ମେଟ୍ରିକ୍ ଟନ୍ରୁ ଅତକା ରକ୍ତଚନ୍ଦନ କାର୍ଡ଼ର ବିଶ୍ୱସ୍ତରୀୟ ଇ ନିଲାମ ଆଉ ଇ ଟେଣ୍ଡର ଜରିଏ ବିକ୍ରି କରବାରକେ ପଦକ୍ଷେପ ନେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କର ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, ରାଇଜେ ହାତୀ ଆଉ ଭିନ୍ ଭିନ୍ ଜଙ୍ଗଲି ଜନ୍ତୁମାନଙ୍କର ଆକ୍ରମଣ ଥି ଗଲା 5 ଭିତରେ 749 ଜଣଙ୍କର ଜୀବନ ଯାଇଥିବାର ବେଲ୍କେ 1,962 ଜଣଙ୍କ ଆହତ ହୋଇଛନ୍। ସେନ୍ତା ଇ ସମୟ 2,832 ବାଘ ଆଉ ହାତୀ ସଙ୍ଗେ ବହୁତଟେ ବନ୍ୟଜନ୍ତୁଙ୍କର ଜୀବନ ଯାଇଛି। ସେଥିର୍ ଭିତରୁ 806 ଜନ୍ତୁ ଶିକାରୀମାନଙ୍କର ହାତେ ପଡ଼ିକରି ମରିଛନ୍ ବୋଲି ମନ୍ତ୍ରୀ କହିଛନ୍। ସେନ୍ତା ଗଲା 3 ଭିତରେ ରାଇଜେ 3,000 ହେକ୍ଟର ଜଙ୍ଗଲ ଚଲିଛେ ଆଉ ଗଲା 4 ଭିତରେ 53,820 ହେକ୍ଟର ଜଙ୍ଗଲ ପୋଡ଼ିକରି ନୁକସାନ ହୋଇଛି ବୋଲି ବିଧାନସଭାନ ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତ ସାରିକରି ଆଜି ସଖାଲବେଲା ଦିଲ୍ଲୀ ଫେରିଯାଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ ଫିରବାର ସମୟଥି ସମ୍ବର୍ଦ୍ଧନା ଦେଇଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି ରାଷ୍ଟ୍ରପତି କଣ୍ଟିଲୋନ ନୀଳମାଧବ ମନ୍ଦିରର ଦର୍ଶନ କରିବାର ସହିତ କାଳିଆପଲ୍ଲୀଠାରେ ଥିବା ଭାରତୀୟ ବିଶ୍ୱାବସୁ ସବର ସମାଜର ବାର୍ଷିକ ଉତ୍ସବଟି ଯୋଗ ଦେଇଥିଲେ। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନ ଆଇବାକାଲ ଶପଥ ନେବେ। ଶପଥ ନେବାର ଆଗରୁ ଜଷ୍ଟିସ୍ ଟଣ୍ଡନ ପୁରୀ ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିଛନ୍। ଆଇବାକାଲ ସକାଳର 10 ହାଇକୋର୍ଟ ପରିସନ୍ନ ହେବାରକେ ଥିବାର ଖାସ କାର୍ଯ୍ୟକ୍ରମ ଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାବେ। ନିଜର ଭିତରେ ଶିଖବାର ପ୍ରବୃତ୍ତି ଜାରି ରଖବାର ସହିତ ଜ୍ଞାନର ପରିଧିକେ ବଢ଼େଇକରି ଦୃଢ଼ ଆତ୍ମବିଶ୍ୱାସ ଥି ଲୋକଙ୍କର ସେବା କରବାର ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଓଡ଼ିଶା ପ୍ରଶାସନିକ ସେବା ଟ୍ରେନି ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଓଡ଼ିଶା ରାଜଭବନଠାରେ ଆଜି ଓଡ଼ିଶା ରାଜସ୍ୱ ସେବାନୁ ଓଡ଼ିଶା ପ୍ରଶାସନିକ ସେବାକେ ପଦୋନ୍ନତି ପାଇଥିବା 71 ଜଣ ଅଧିକାରୀ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟିକୁ ଭେଟିଛନ୍। ଇତାର ସହିତ ଓଡ଼ିଶା ପ୍ରଶାସନିକ ସେବା 2022 ବ୍ୟାଚ୍ର 78 ଜଣ ନୂଆ ନିଯୁକ୍ତ ଅଧିକାରୀଙ୍କ ସଙ୍ଗେ ରାଜ୍ୟପାଳ ଆଲୋଚନା କରିଛନ୍। ସରକାରଙ୍କର ଭିନ୍ ଭିନ୍ ଯୋଜନାନୁ କେନ୍ତା କରି ଲୋକମାନେ ଲାଭ ପାଇପାରିବେ ଆଉ ଆତ୍ମନିର୍ଭରଶୀଲ ହୋଇପାରିବେ ସେ ଦିଗେ କାମ କରବାରକେ ଅଧିକାରୀମାନଙ୍କୁ ରାଜ୍ୟପାଳ କହିଛନ୍। ଢେଙ୍କାନାଳ ଜିଲ୍ଲା କାମାକ୍ଷନଗରନ ସଡ଼କ ଦୁର୍ଘଟଣା ଥି 3 ଶ୍ରମିକଙ୍କର ଜୀବନ ଯିବାର ଘଟଣା ଥି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିନୁ ତାଙ୍କର ପରିବାର ଲୋକଙ୍କୁ 4,00,000 ଟଙ୍କା ଲେଖା ଅନୁକମ୍ପା ସାହାଯ୍ୟ ଟଙ୍କା ଦିଆଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି କାମାକ୍ଷନଗର ଢେଙ୍କାନାଳ ରାସ୍ତାର ରେକୁଳା ସତ୍ସଙ୍ଗ କେନ୍ଦ୍ର ଆଗରେ ରାସ୍ତା କାମ ଚାଲିଥିବାର ବେଲ୍କେ ସେନ କାମ କରୁଥିବା ଶ୍ରମିକମାନଙ୍କୁ ଗୋଟିଏ ହାଇୱା ଧକ୍କା ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ହାଇକୋର୍ଟ ରାଇଜେ ଧାନଘିନା ପ୍ରକ୍ରିୟାକେ ସରଳ କରବାର୍କେ ନେଇକରି ଚାଷୀମାନଙ୍କର ସ୍ୱାର୍ଥ ଦିଗେ ସମ୍ବେଦନଶୀଳ ହେବାର୍କେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍। ଇ ବ୍ୟବସ୍ଥାନୁ ଯେନ୍ତା ଝନେଭିଲ୍ ଚାଷୀ ବଞ୍ଚିତ ନାଇଁ ହୁଅନ୍ ସେ ଦିଗେ ନଜର ଦେବାର୍କେ ହାଇକୋର୍ଟ କହିଛନ୍। ଧାନ ବିକ୍ବାର୍ ଲାଗି ପଞ୍ଜୀକରଣ ସମୟଥି ରାଜ୍ୟ ସମବାୟ ଆଉ କୃଷି ବିଭାଗ ସବୁ ଦିଗ ଉପରେ ଜୋର୍ ଦେବାର୍ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍। ରାଇଜେ ଧାନ ବିକ୍ବାର୍କେ ହେଉଥିବା ଅନ୍ଲାଇନ୍ ପଞ୍ଜୀକରଣ ନୀତିର୍ ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ କିଛି ଦିନ ତଳେ ସମ୍ବଲପୁରର କେତେଜଣ ଚାଷୀ ଅନ୍ଲାଇନ୍ ଜରିଏ ଧାନ ବିକ୍ରି ଲାଗି ନିଜର ନାଁ ପଞ୍ଜୀକରଣ ନାଇଁ କରିପାରିଥିବାରୁ ହାଇକୋର୍ଟନ ଆବେଦନ କରିଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଦକ୍ଷତା ବିକାଶ ଆଉ ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗଥି ଧନକୌଡ଼ା ଫୁଟବଲ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ହୋଇଯାଇଛି। ମେଳାଥି 30 କର୍ମସଂସ୍ଥାନର କର୍ତ୍ତୃପକ୍ଷ 25 ଦକ୍ଷତା ପ୍ରଦାନକାରୀ ସଂସ୍ଥା ଯୋଗଦେଇକରି ଜିଲ୍ଲାର ଶିକ୍ଷିତ ଜୁଆନ ପିଲା ଟୁକେଲମାନଙ୍କୁ ବାଛିକରି ନିଯୁକ୍ତିପତ୍ର ଦେଇଛନ୍। ଇ ବାବଦେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୁନ୍ଦର କହିଛନ୍।
ଆମର ଆଜି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଥିଲା। ସେଠି ଯୋଉ ଏମ୍ପ୍ଲୟ ଅଛନ୍ତି ସେ 22 ଏମ୍ପ୍ଲୟର୍ସ ଆସିଥିଲେ। 30 ଆମର ଯୋଉ ପିଆଇ ମାନେ ଅଛନ୍ତି ଯୋଉମାନେ ସ୍କିଲ୍ ଟ୍ରେନିଂ ଦେବେ ସେମାନେ ପାର୍ଟିସିପେଟ୍ କରିଥିଲେ। ବର୍ତ୍ତମାନ ବି ଆମର ଯୋଉ ୟୁଥ୍ ମାନେ ଆସୁଛନ୍ତି ସେମାନେ ତାଙ୍କର ଡିଟେଲ୍ସ ସେଠି ଦେଉଛନ୍ତି। ତ ବହୁତ ଶୀଘ୍ର ତାର ଡିଟେଲ୍ସ ମାନେ ପଳେଇ ଆସିବ କି କେତେ ଜଣଙ୍କୁ ଏମ୍ପ୍ଲୟମେଣ୍ଟ ଆମେ ଦେଉଛୁ ଆର୍ ସ୍କିଲ୍ ଟ୍ରେନିଂ ପାଇଁ କେତେ ଆପ୍ଲାଏ କରିଛନ୍ତି।
ବୌଦ୍ଧ ଜିଲ୍ଲା ପୁରୁଣା କଟକଠାରେ ନୂଆକରି ତିଆରି ହୋଇଥିବା ଷ୍ଟେସନ ତକ୍ ଟ୍ରେନ୍ ଚାଲିଛି। ଆଜି ଇନ କରାଯାଇଥିବା ଫାଇନାଲ ରନ୍ ସଫଳତାର ସହିତ ପୁରା ହୋଇଛି ବୋଲି ସୂଚନା ମିଳିଛି। ପଶ୍ଚିମ ଓ ପୂର୍ବ ଓଡ଼ିଶା ଭିତରେ ଜୀବନରେଖା କୁହାଯାଉଥିବା ବଲାଙ୍ଗୀର ଖୋର୍ଦ୍ଧା ରେଲପଥ ତିଆରି କାମ ବଲାଙ୍ଗୀର ଆଡୁ ବୌଦ୍ଧ ଜିଲ୍ଲା ପୁରୁଣା କଟକ ତକ୍ ଶେଷ ହୋଇଛି। ଇତାର ସହିତ ଖୁବ୍ ଜଲ୍ଦି ବୌଦ୍ଧବାସୀଙ୍କ ଲାଗି ରେଲ ପରିବହନ ଆଉ ଯାତ୍ରୀ ସେବା ମୂଲ ହେବାର୍କେ ଯାଉଛି। ରେଲ ବିଭାଗ ତରଫୁ ଆଜି ବୌଦ୍ଧଠାନୁ ପୁରୁଣା କଟକ ତକ୍ କମିଶନ ଅଫ୍ ରେଲ ସେଫ୍ଟି ଟ୍ରେନ୍ ଚଲାଯାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଇଲେକ୍ଟ୍ରୋନିକ୍ସ ଆଉ ଟେଲିକମ୍ୟୁନିକେସନ୍ ବିଭାଗର ବାର୍ଷିକ ବୈଷୟିକ ଉତ୍ସବ ଟେକ୍ରୋନିକ୍ସ 2025 ହୋଇଯାଇଛି। କୁଳପତି ପ୍ରଫେସର ଦୀପକ କୁମାର ସାହୁ ଉତ୍ସବକେ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭୀମସାରର ପ୍ରିନ୍ସିପାଲ ଆର୍ ଡିନ୍ ପ୍ରଫେସର ଦୀପକ କୁମାର ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ ସର୍କିଟ୍ ଡିଜାଇନ୍, ହାକାଥନ୍, ଟେକ୍ନୋ କ୍ୱିଜ୍, ପ୍ରକଳ୍ପ ପ୍ରଦର୍ଶନ, ଟ୍ରେଜର ହଣ୍ଟ ବାଗିର ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। ସୁବର୍ଣ୍ଣପୁରର ସ୍ୱର୍ଣ୍ଣପ୍ରୟାଗଠାରେ ହପ୍ତେ ହେଲା ଚାଲିଥିବା ଜଗନ୍ନାଥ ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ଜଗନ୍ନାଥ ସଂସ୍କୃତି ଆଉ ଚେତନାର ପ୍ରଚାର ପ୍ରସାର ଲକ୍ଷ୍ୟଥି ଜଗନ୍ନାଥଙ୍କର ଦୁର୍ଲଭ 32 ବେଶ, ପଞ୍ଚକୁଣ୍ଡୀୟ ଘୃତଯଜ୍ଞ ସହିତ ରାମେଶ୍ୱର ନିତ୍ୟପୁଞ୍ଜନ ଚାଲିଥିବା 24 ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିଛି। 7 ଧରିକରି ହୋଇଥିବା ଜଗନ୍ନାଥ ମହୋତ୍ସବଥି ବହୁଟେ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଏହି ଅବସରରେ ଦାରୁବ୍ରହ୍ମ ସ୍କରଣିକା ବିଲ୍ ଉନ୍ମୋଚିତ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟ ପରିସରନ ଆଜି 1 ନାଁ ଲେଖା ଲାଗି ଚୟନ ପ୍ରକ୍ରିୟା ବୈଠକ ହୋଇଯାଇଛି। ବୈଠକଟି ଖଡ଼ିଆଲ ତହସିଲଦାର ଅଧ୍ୟକ୍ଷତା କରିଥିଲେ। ନାଁ ଲେଖା ଲାଗି ଚୟନ ତାଲିକା କମ୍ପ୍ୟୁଟର ଲଟେରୀ ମାଧ୍ୟମଥି କରାଯାଇଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତାଲିମ କେନ୍ଦ୍ରନ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡକ୍ଟର ସଂଗମିତ୍ରା ପଣ୍ଡା ଯୋଗ ଦେଇକରି ଯକ୍ଷ୍ମା ରୋଗର ଲକ୍ଷଣ, କାରଣ ଆର୍ ନିରାକରଣ ବାବଦେ ଲୋକ ବୁଝିଥିଲେ। ଇତାର ସହିତ ସରକାରୀ ଡାକ୍ତରଖାନାମାନଙ୍କେ ଇ ରୋଗ ଲାଗିଥିବା ଚିକିତ୍ସା ସୁବିଧା ବାବଦେ ବିଲ୍ ସଚେତନ କରାଇଥିଲେ। ରାଇଜେ ପଶ୍ଚିମା ଝଡ଼ ପ୍ରଭାବ କମିଯାଇଥିବାର ବେଲ୍କେ ଆଜିଠାନୁ ଶୁକ୍ରବାର ତକ୍ ପାଣିପାଗକେ ନେଇକରି କେନ୍ସି ସତର୍କ ସୂଚନା ନାଇଁନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଏହି ହପ୍ତାର ଶେଷ ବେଲ୍କେ ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର ଆଉ କଳାହାଣ୍ଡି ଜିଲ୍ଲାର ତାପମାତ୍ରା ବଢ଼୍ବା। ଏହି ସମୟଥି ରାଜ୍ୟର ଭିନ୍ ଭିନ୍ଠାରେ ତାତି 2-6 ଡିଗ୍ରୀ ତକ୍ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ରାଜ୍ୟର ସବୁନୁ ଜହ ତାତି 38 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧନ ରେକର୍ଡ କରାଯାଇଛି। ସେସେ ମୁଖ୍ୟ ଖବର ଫେର୍ ଘାଏ ବିଧାନସଭାନ ବିଶୃଙ୍ଖଳିତ ଆଚରଣ ଲାଗି 12 ଜଣ କଂଗ୍ରେସ ସଦସ୍ୟ 7 ଦିନ ଲାଗି ନିଲମ୍ବିତ ଜଷ୍ଟିସ୍ ହରିଶ ଟଣ୍ଡନ ଆଇବାକାଲ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନେବେ ଶପଥ ଆତ୍ମବିଶ୍ୱାସ ସହିତ ଲୋକଙ୍କର ସେବା କରିବା ଲାଗି ରାଜ୍ୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ରାଜ୍ୟପାଳଙ୍କ ପରାମର୍ଶ ଆଉ ଇ ହପ୍ତାର ଶେଷ ତକ ରାଜ୍ୟର ଭିନ୍ଭିନ୍ଠାରେ ତାପମାତ୍ରା 2-6 ଡିଗ୍ରୀ ତକ ବଢ଼ିପାରେ ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।